ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
ଅନ୍ତର ଖୋଲି ଅନ୍ତର।
শ্রোতা আমি আশা করুছু যে আমার কার্যক্রম আপনার পছন্দ লাগুথিব। আপনার মতামত জনাইব আমার এই ঠিকনারে যোগাযোগ করন্তু। আমার ঠিকনা অ্যাডভেন্টিস্ট মিডিয়া সেন্টার, এসডিএ মিশন কম্পাউন্ড, সালিসবুরি পার্ক, পুণে 411037, মহারাষ্ট্র। বা খোলন্তু আমার ওয়েবসাইট যেকোন অ্যান্ড্রয়েড ফোন, স্মার্টফোন, ডেস্কটপ, ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori এবং www.adventistmediacenterindia.org। বর্তমান চলন্তু শুনিবা ঈশ্বরঙ্ক ভক্তঙ্ক ঠারু ঈশ্বরঙ্ক জীবনদায়ক বাক্য।
যেতেবেলে পাপ আও হেব নাহিঁ। নমস্কার প্রিয় শ্রোতা, সেই সর্বশক্তি সর্বজ্ঞানী প্রেমর সাগর দয়াময় অন্তর্যমী অনুগ্রহ পরম পিতাঙ্ক মধুর নামরে ମୁଁ ପାଷ୍ଟ ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କୁ ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ଶତ୍ରୁ ସୈତାନ ହସ୍ତରୁ ସେ ସୁରକ୍ଷାରେ ରଖନ୍ତୁ। ସେ ଆପଣଙ୍କ ସମସ୍ତ ମନୋକାମନା ପୂର୍ଣ୍ଣ କରନ୍ତୁ। ବିଶେଷ ଭାବରେ ବର୍ତ୍ତମାନ ଯେଉଁ କରୋନା ମହାମାରୀ ସାରା ପୃଥିବୀକୁ ଆପଣା ପ୍ରଭାବ ଦେଖାଉଅଛି, ସେହି ପ୍ରଭାବରୁ ସେହି ପରମେଶ୍ୱର ଆପଣମାନଙ୍କୁ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ ସ୍ନେହ, ତାହାଙ୍କ କୃପା, ତାହାଙ୍କ ଅନୁଗ୍ରହ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ କରିବା। ଆଜିର ଆଲୋଚନା ହେଉଛି ଯେତେବେଳେ ପାପ ଆଉ ହେବ ନାହିଁ। ବନ୍ଧୁ, ମୋର ସ୍ପଷ୍ଟ ଭାବରେ ମନେ ଅଛି ଯେ ସେହିଦିନ ଯେତେବେଳେ ମୋ ବାପାଙ୍କ ହଠାତ୍ ଏବଂ ଆକସ୍ମିକ ମୃତ୍ୟୁ ଖବର ମୋ ପାଖକୁ ପହଞ୍ଚିଥିଲା। ବନ୍ଧୁ, ସକାଳେ ମୁଁ ବଲିଆରେ ଥିବା ମୋ କାର୍ଯ୍ୟାଳୟରେ ଇମେଲ୍ ଡାଉନଲୋଡ଼ କରୁଥିଲି, ଯେଉଁଠାରେ ଆମେ ମିଶନରୀ ଭାବରେ କାର୍ଯ୍ୟ କରୁଥିଲୁ। ହଜାର ହଜାର କିଲୋମିଟର ମୋତେ ଦକ୍ଷିଣ ଭାରତରେ ଏକ ଛୋଟ ଗ୍ରାମରେ ମୋ ବାପାଙ୍କ ଆପାର୍ଟମେଣ୍ଟରୁ ଅଲଗା କରିଦେଇଥିଲା, ଯେଉଁଠାରେ ଘରୋଇ ଦୁର୍ଘଟଣା ଫଳସ୍ୱରୂପ ତାଙ୍କ ମୃତ୍ୟୁ ହୋଇଥିଲା ବୋଲି କେହି ଲକ୍ଷ୍ୟ କରିନଥିଲେ। ଆମେ ସପ୍ତାହ ଧରି ସଫଳତା ବିନା ତାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ ଏବଂ ବର୍ତ୍ତମାନ ଦୁଃଖ ଖବରର ପ୍ରଭାବ ମୋତେ ଲୁହ ଦୋଷର ଭାବନା ଏବଂ ଉତ୍ତରହୀନ ପ୍ରଶ୍ନର ଏକ ସ୍କ୍ରିନ୍କୁ ପଠାଇଲା। ତାଙ୍କର ଶେଷ ମୁହୂର୍ତ୍ତରେ ମୁଁ କାହିଁକି ତାଙ୍କ ପାଖରେ ରହିପାରିନଥାନ୍ତି, କାହିଁକି ରହିପାରିଲି ନାହିଁ, ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ମୁଁ ଦୁନିଆର ଅନ୍ୟ ପାର୍ଶ୍ୱରେ ତାଙ୍କ ଚର୍ଚ୍ଚ ପରିବେଷଣ କରୁଥିବା ବେଳେ ଈଶ୍ୱର ତାଙ୍କୁ ଏପରି ପରିସ୍ଥିତିରେ କାହିଁକି ମରିବାକୁ ଅନୁମତି ଦେଲେ। ସେବେଠାରୁ ଲୁହ ଶ୍ରାସ ପାଇଛି ଏବଂ ଦୋଷର ଭାବନାକୁ ଯୁକ୍ତିଯୁକ୍ତ କରାଯାଇଛି, କିନ୍ତୁ ଉତ୍ତରହୀନ ପ୍ରଶ୍ନଗୁଡ଼ିକ ଏପର୍ଯ୍ୟନ୍ତ ରହିଛି। ମୁଁ ବର୍ତ୍ତମାନ ପାଇଁ ସେମାନଙ୍କୁ ବନ୍ଦ କରିଦେଇଛି, ତଥାପି ଯେପର୍ଯ୍ୟନ୍ତ କେହି ବ୍ୟାଖ୍ୟା କରିବାକୁ ଆବଶ୍ୟକ ସମୟ ନିଅନ୍ତି ଯେ ଯାହା ଅନନ୍ତକାଳର ଏହି ପାର୍ଶ୍ୱକୁ ବୁଝାଏ ନାହିଁ, ଏହି କେହି ପ୍ରକୃତରେ ଉତ୍ତର ମାଧ୍ୟମରେ ମୋ ସହିତ ଧୈର୍ଯ୍ୟ ଏବଂ ସ୍ନେହର ଚାଲିବାକୁ 1000 ବର୍ଷ ଲାଗିବ, 1,000,000 ବର୍ଷ। ବନ୍ଧୁ, ତାଙ୍କ ପିଲାମାନଙ୍କୁ ଘରକୁ ନେବା। ଯେତେବେଳେ ସେହି ଛୋଟ ମେଘ ଶେଷରେ ଦିଗରେ ଦେଖାଯାଏ ଏବଂ ଖ୍ରୀଷ୍ଟ ଏହି ପୃଥିବୀକୁ ଫେରିବେ, ସେ ଏପର୍ଯ୍ୟନ୍ତ ଏହି ଗୃହକୁ ଏକ ପାପହୀନ ଅବସ୍ଥା ପୁନରୁଦ୍ଧାର କରିବେ ନାହିଁ। ସେ ପ୍ରଥମେ ଧାର୍ମିକଙ୍କୁ ନଷ୍ଟ କରିବେ ଏହିପରି ଦ୍ୱିତୀୟ 8 ଏବଂ ତାପରେ ତାଙ୍କ ସହିତ ତାଙ୍କର ଜୀବନ୍ତ ଏବଂ ପୁନର୍ଜୀବିତ ପିଲାମାନଙ୍କୁ ନେଇଯିବେ। ତୁମେ ଏବଂ ମୁଁ ପ୍ରାର୍ଥନା କରୁଛୁ ଶାନ୍ତିର ଏକ ସୁରକ୍ଷିତ ଆଶ୍ରୟସ୍ଥଳୀ, ଏକ ନୂତନ ଜେରୁସାଲମ ପୃଥିବୀ ଇତିହାସର ଅନ୍ତିମ ଦୁଃଖଦ ଘଟଣା ଦେଖିବା ପାଇଁ। ବନ୍ଧୁ, ଏହା ପ୍ରକୃତରେ ସୃଷ୍ଟି ମୁକ୍ତ କିମ୍ବା ସୃଷ୍ଟିର ଓଲଟା କାହାଣୀ ହେବ। କୃଷ୍ଣଙ୍କ ଦ୍ୱିତୀୟ ଆସିବା ଦ୍ୱାରା ଗ୍ରହଟି ଜନବହୁଳ ହେବା ପରେ ଏହାର ମୂଳ ନିର୍ଜନ ଅବସ୍ଥା ରୂପହୀନ ହେବ, ଶୂନ୍ୟ ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିବ। ଯେହେତୁ ଜେରିମିଅ ଏହାକୁ ପୁରୁଣା ନିୟମ ସମୟରେ ଏକ ଦର୍ଶନରେ ବର୍ଣ୍ଣନା କରନ୍ତି, ଯାହା ଆମେ ଜେରିମିଅ 4:23-35 ପାଉଛୁ, ଆଉ ଆଦି 1:2 ଯାହା ଆମେ ଦେଖୁଛୁ। କିନ୍ତୁ ସବୁଠୁ ନିର୍ଜନ ଶୂନ୍ୟ ଶୈତାନ ମାଲିକ ପ୍ରଲୋଭନକାରୀ 1000 ବର୍ଷ ପାଇଁ ଏକ ସ୍ଥାନକୁ ବନ୍ଧା ହୋଇଛି, ଯେଉଁଥିରେ କେହି ପ୍ରଲୋଭିତ କରିବାକୁ ଜୀବିତ ନୁହନ୍ତି, ଯାହା ପ୍ରାୟ ଚରମଦଣ୍ଡ ହେବା ଆବଶ୍ୟକ। ଏହି ମୁହୂର୍ତ୍ତରେ ଶୈତାନ ଉପରେ ରଖାଯାଉଥିବା ଏହି ଦୁନିଆର ପାପ ବହନ କରିବା ପାଇଁ 1000 ବର୍ଷ ଏକ ଦୀର୍ଘ ସମୟ। ପ୍ରାୟୋଚିତ ଦିବସର ପୁରୁଣା ନିମରେ ଏହାକୁ ସାଙ୍କେତିକ ଭାବରେ ତୃଣ ଚିତ୍ରଣ କରାଯାଇଥିଲା, ଯେଉଁ ସମୟରେ ଈଶ୍ୱରଙ୍କ ଲୋକଙ୍କ ପାପକୁ ମୃତ୍ୟୁ ପାଇଁ ମରୁଭୂମିକୁ ପଠାଯିବା ପୂର୍ବରୁ ବଳି ଆଜା ଲେର ରଖାଯାଇଥିଲେ। ବନ୍ଧୁ, ଯେପରି ଆମେ ଲେବିୟ 16:8-21 ଆମେ ପାଉଛୁ, ଏହି ସମୟରେ ଶେଷରେ ସହସ୍ର ବର୍ଷ ଭଲ ଏବଂ ବନ୍ଧ ମଧ୍ୟରେ ଅନ୍ତିମ ହେବ। ଯେହେତୁ ନୂତନ ଜେରୁସାଲମ ସ୍ୱର୍ଗରୁ ଓହ୍ଲାଇଅଛି, ଆପଣ ଏବଂ ମୁଁ ଉପରକୁ ଦେଖୁଛୁ, ଯେହେତୁ ଶୈତାନ ତାଙ୍କର ସମସ୍ତ ଅନ୍ଧକାର ଶକ୍ତିକୁ ଏକ ବୃଥା ଯୁଦ୍ଧରେ ପରିଣତ କରିବାକୁ ଚେଷ୍ଟା କରୁଛନ୍ତି, ଯାହା କାଲବରୀ ହେତୁ ସମ୍ପୂର୍ଣ୍ଣ ବିଫଳତା ପାଇଁ ନଷ୍ଟ ହୋଇଛି। କୌଣସି ପ୍ରକୃତ ଯୁଦ୍ଧ ଘଟିବ ନାହିଁ, ବନ୍ଧୁ, ଘଟିବ ନାହିଁ। ଏହା ପରିବର୍ତ୍ତେ ଈଶ୍ୱରଙ୍କ ଦୟାଳୁ ନିଆଁ ଏବଂ ବ୍ରହ୍ମାଣ୍ଡର ଅବଶିଷ୍ଟ ପାପ ଖାଇବ ଏବଂ ଅନନ୍ତ କାଳ ପାଇଁ ସଫା ହୋଇଯିବ। ଏହିପରି ଆମେ ପ୍ରକାଶିତ 20:7-9 ପାଉଅଛୁ। ବନ୍ଧୁ, ଯେତେବେଳେ ବାଇବଲ ଆରମ୍ଭରେ 1 ଏବଂ 1000 ବର୍ଷ ଶେଷରେ ଘଟଣା ଉପରେ ଅଧିକ ଧ୍ୟାନ ଦେଇଥାଏ, ମୁଁ ମଧ୍ୟ ତାହା ମଧ୍ୟରେ ପ୍ରକୃତର କ'ଣ ଘଟେ ସେଥିରେ ଆଗ୍ରହୀ, କାରଣ 1000 ବର୍ଷ ଏକ ଦୀର୍ଘ ସମୟ, ଏପରିକି ଅନନ୍ତ ମାନଦଣ୍ଡ ଦ୍ୱାରା। ଏହା ଧ୍ୟାନ ଦେବା କୌତୁହଳର ବିଷୟ ଯେ ଈଶ୍ୱର 1000 ବର୍ଷ ପରେ ସମସ୍ତ ଲୁହ ପୋଛିଦେବେ, ଯେତେବେଳେ ଏହି ଗ୍ରହ ଏକ ନୂତନ ପୃଥିବୀରେ ପୁନଃ ସୃଷ୍ଟି ହେବ। ପଢ଼ନ୍ତୁ ପ୍ରକାଶିତ 21:4। ତେଣୁ 1000 ବର୍ଷ ଅବଧି ପ୍ରକୃତରେ ଈଶ୍ୱରଙ୍କ ବିଚାର ଉପରେ ପ୍ରତିଫଳନ ପାଇଁ ଏକ ସମୟକୁ ପ୍ରତିନିଧିତ୍ୱ କରେ। ଏପରିକି ଦୁଃଖ ମଧ୍ୟ ହୋଇପାରେ, ଯେହେତୁ ଆମେ କୃଷ୍ଣଙ୍କ ସହ ମିଶି ସେହି ଲୋକମାନଙ୍କ ବିଷୟରେ ତିକ୍ତ ଲୁହ ପକାଇଥିଲୁ, ଯାହାକୁ ସେ ସାରା ଜୀବନ ଡାକିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଯିଏ ତାଙ୍କ ପ୍ରେମର ଆହ୍ୱାନକୁ କେବେ ଫେରାଇ ନଥିଲେ। ବନ୍ଧୁ, କିନ୍ତୁ ଆନନ୍ଦର ଲୁହ ମଧ୍ୟ ପ୍ରବାହିତ ହୋଇପାରେ, ଯେହେତୁ ଆମେ ପରସ୍ପରକୁ ଚିହ୍ନିଥାଉ। ଅନନ୍ତ ସହରର କିଛି ଅପ୍ରତ୍ୟାଶିତ ନାଗରିକଙ୍କୁ ଭେଟିବାର ବେଳେ କିଛି ନମ୍ର ଆଚର୍ଯ୍ୟ ମଧ୍ୟ ଆମ ପାଇଁ ଅପେକ୍ଷା କରିପାରେ। ପୁରୁଣା ନିୟମ ସମୟରେ ଯୁଦାର ସବୁଠାରୁ ଖରାପ ରାଜାମାନଙ୍କ ମଧ୍ୟରୁ ଜଣେ ମାନସ ଥିଲେ, ଯିଏ ତାଙ୍କ ଜୀବନର ଶେଷ ଆଡ଼କୁ ଅନୁତାପ କରି ଈଶ୍ୱରଙ୍କ ନିକଟକୁ ଫେରିଥିଲେ। ବୋଧହୁଏ ଏକ ଆଶ୍ଚର୍ଯ୍ୟଜନକ ପାଇଁ ଜଣେ ଭଲ ପ୍ରାର୍ଥୀ ହେବେ, ଯେହେତୁ ସେ ଭବିଷ୍ୟତ ଭକ୍ତା ଇସାୟଙ୍କ ନିକଟକୁ ଦୌଡ଼ନ୍ତି, ଯାହାକୁ ସେ ବୋଧହୁଏ ନିଜ ଧର୍ମାନ୍ତରୀକରଣ ପୂର୍ବରୁ ମୃତ୍ୟୁଦଣ୍ଡ ଦେଇଥିଲେ ଏବଂ ନିଜେ କିଛି ଆଶ୍ଚର୍ଯ୍ୟଜନକ ପାଇଁ ପ୍ରସ୍ତୁତ ରୁହନ୍ତୁ। ବନ୍ଧୁ, ଏହା ବିଚାରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ, ଯେଉଁଥିରେ ସୃଷ୍ଟିକର୍ତ୍ତା ଆଉ ଥରେ ନିଜକୁ ତାଙ୍କ ଜୀବମାନଙ୍କ ପ୍ରତି ଉତ୍ତରଦାୟୀ କରନ୍ତି ଏବଂ ସେ ପାସ୍ କରିଥିବା ପ୍ରତ୍ୟେକ ବାକ୍ୟ ପାଇଁ ଏକ ସ୍ପଷ୍ଟ ବାକ୍ୟ ଦିଅନ୍ତି। ସମସ୍ତ ଉତ୍ତରହୀନ ପ୍ରଶ୍ନ ଶେଷରେ ଉତ୍ତର ପାଇବ। ଏହିପରି ଭାବରେ ଈଶ୍ୱରଙ୍କ ପିଲାମାନେ, ପ୍ରଜାମାନେ, ଲୋକମାନେ ବିଚାର ପ୍ରକ୍ରିୟାରେ ଜଡ଼ିତ ଅଛନ୍ତି। ଦେଖନ୍ତୁ ପ୍ରକାଶିତ 20:4। ଏବଂ ଆମେ ହୃଦୟଭଙ୍ଗ କରିବୁ ଯେ ପ୍ରଭୁଙ୍କ ଦଣ୍ଡ ସମ୍ପୂର୍ଣ୍ଣ ଭାବେ ପ୍ରେମ ଏବଂ ନ୍ୟାୟର ଅନନ୍ତ ନୀତି ଉପରେ ଆଧାରିତ। ବନ୍ଧୁ, ବେଳେ ବେଳେ ସଠିକ ଦୃଷ୍ଟିକୋଣ ପାଇବା ପାଇଁ ଏକ ପାଦ ପଛକୁ ଯିବା ଏବଂ ଦୂରରୁ ଏକ ସମସ୍ୟାକୁ ଦେଖିବା ଆବଶ୍ୟକ। ସହସ୍ର ବର୍ଷ ପୃଥିବୀ ଗ୍ରହଠାରୁ ଦୂରରେ ଏପରି ଏକ ପାଦ ପଛକୁ, କିନ୍ତୁ ପାପ ବିଶ୍ୱ ଏବଂ ମାନବ ଜାତିର ଜୀବନ ପାଇଁ କ'ଣ କ୍ଷତି କରୁଛି ତାହା ପ୍ରକୃତରେ ବୁଝିବା ପାଇଁ ସ୍ୱର୍ଗୀୟ ଜେରୁସାଲାମର ସୁରକ୍ଷିତ କାନ୍ଥ ଭିତରକୁ ଏହି ପ୍ରସଙ୍ଗଗୁଡ଼ିକୁ ଦେଖାଯାଏ। ବାଇବଲ ଅର୍ଥରେ ବୁଝାମଣା କେବଳ ଏକ ଜ୍ଞାନଗତ ପ୍ରତିକ୍ରିୟାରେ ସୀମିତ ନୁହେଁ, ଏଥିରେ ଏକ ସମ୍ପର୍କ ଅଭିଜ୍ଞାତ ଅନ୍ତର୍ଭୁକ୍ତ ଯାହା କେବଳ ଖ୍ରୀଷ୍ଟଙ୍କ ନିକଟରେ ହୋଇପାରିବ। ଉତ୍ତର ପାଇଁ ମୋର ଇଚ୍ଛା କେବଳ ସେହି ବ୍ୟକ୍ତିଙ୍କ ମଧ୍ୟରେ ସନ୍ତୁଷ୍ଟ ହୋଇପାରିବ ନାହିଁ ଯିଏ କୁହନ୍ତି ସେ ନିଜେ ସତ୍ୟ। ବନ୍ଧୁ, ଯୀଶୁଙ୍କ ହାତରେ ସୁରକ୍ଷିତ ଭାବରେ ଆମେ ରହିବା, ଯେହେତୁ ଯୀଶୁ କହନ୍ତି ସେ ନିଜେ ସତ୍ୟ। ଯେତେବେଳେ ମୁଁ ଶେଷରେ ଛୋଟ ଗାଁ ପହଞ୍ଚିଲି ଯେଉଁଠାରେ ମୋ ବାପା ରହୁଥିଲେ ଏବଂ ମୃତ୍ୟୁବରଣ କରୁଥିଲେ, ମୋର ପ୍ରାୟ 3 ଘଣ୍ଟା ଥିଲା, ଯାହା ଅନ୍ତିମ ସଂସ୍କାର ଦେବା ପୂର୍ବରୁ ମୁଁ ତାଙ୍କ ଆପାର୍ଟମେଣ୍ଟରେ ବିତାଇ ପାରିବି। ଏଥି ନିମନ୍ତେ ମୁଁ ଗଲି, ମୁଁ ତାଙ୍କ ଜିନିଷପତ୍ର ଦେଇ ଯାଇଥିଲି, ଦେଖିଲି ଯାହା ମୋତେ ତାଙ୍କ ବିଷୟରେ ମନେ ପକାଇବ, ଯାହା ମୁଁ ବିମାନରେ ମୋ ସହିତ ବଲିଆ ଆଡ଼କୁ ଫେରାଇ ନେବାକୁ ସକ୍ଷମ ହେବି। ଫଟୋ, ଏକ ରିଷ୍ଟ, ଏକ ଜ୍ୟାକେଟ୍, ଅନ୍ୟ 2 ଛୋଟ ଜିନିଷ ଏବଂ ଅବଶ୍ୟ ତାଙ୍କର ପ୍ରିୟ ଟୋପି, ଯାହାକୁ ଆମେ ତାଙ୍କୁ ଅସୀମ ଭାବରେ ଛିଡ଼ାଇବାକୁ ଚାହୁଁଥିଲୁ। ଏହି ସମସ୍ତ ଆଇଟମ୍ ବା ଏହି ସମସ୍ତ ଜିନିଷ ଏକ ଛୋଟ ବକ୍ସରେ ଫିଟ୍ ହୋଇଥିଲା। ବନ୍ଧୁ, ଯେତେବେଳେ ଆମେ ଜଣେ ପ୍ରିୟଜନଙ୍କୁ ହରାଇଥାଉ, ସେତେବେଳେ ଆମେ ଅଧିକାଂଶ ସମୟରେ ବହୁତ ଦୁଃଖିତ ହୋଇଥାଉ। ଯେତେବେଳେ ଆମେ ଜଣେ ପ୍ରିୟଜନକୁ ହରାଇଥାଉ, ସେତେବେଳେ ଆମେ ବହୁତ ଦୁଃଖିତ ହୋଇଥାଉ। ଆମେମାନେ ଅନେକ ପ୍ରଶ୍ନ ବି କରିଥାଉ, ଅନେକ ଚିନ୍ତାଧାରା ଆମ ମନରେ ପଶିଥାଏ। ମାତ୍ର ଆମମାନଙ୍କୁ ମନରେ ରଖିଥିବାର ଅଛି ଯେ ସେହି ସଦାପ୍ରଭୁ ପରମେଶ୍ୱର ଏହି ପୃଥିବୀରେ ଥିଲାବେଳେ ସେ ମରଣ ଭୋଗିଥିଲେ ଆଉ ଜି ଉଠିଲେ। ଆଉ ସେ କହନ୍ତି ଯେ କେହି ମୋ ଠାରେ ବିଶ୍ୱାସ କରନ୍ତି, ଯେ କେହି ମୋ ଠାରେ ବିଶ୍ୱାସ କରି ମରଣ ଭୋଗନ୍ତି, ଆଉ ଯେବେ ସେହି ସଦାପ୍ରଭୁ ପରମେଶ୍ୱର ଦ୍ୱିତୀୟ ଥର ଆସିବେ, ସେତେବେଳେ ଯେତେ ଲୋକ ତାହାଙ୍କ ଠାରେ ବିଶ୍ୱାସ କରିଛନ୍ତି ସେମାନେ ଆଉ ଥରେ ଉଠିବେ ଆଉ ତାହାଙ୍କ ସହ ମିଶି ସ୍ୱର୍ଗରାଜକୁ ଯିବେ। ବର୍ତ୍ତମାନ ଏହି ସଂସାରରେ ଅନେକ ଲୋକ ଅଛନ୍ତି ଯେମାନେ କି ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରିନାହାନ୍ତି, ତାଙ୍କ ବାକ୍ୟରେ ସେମାନେ ଭରସା ରଖିନାହାନ୍ତି, ତାଙ୍କ ସୃଷ୍ଟିରେ ସେମାନେ ବିଶ୍ୱାସ କରିନାହାନ୍ତି, ଆଉ ସେହି ଅନ୍ଧବିଶ୍ୱାସରେ ସେମାନେ ମରଣ ହୋଇଛନ୍ତି, ଯେହେତୁ ସେମାନେ ସେମାନଙ୍କ ଜୀବନ ସାରା ସୈତାନର ପ୍ରଲୋଭନରେ ନିଜକୁ ଦାୟିତ୍ୱ ଦେଇ ଚାଲିଛନ୍ତି, ଆଉ ସୈତାନର ହସ୍ତରେ ସେମାନେ ରହିଛନ୍ତି। ବନ୍ଧୁ, ଯୀଶୁଖ୍ରୀଷ୍ଟ ବହୁତ ଶୀଘ୍ର ଆସିବେ, ଆଉ ଯେତେ କେହି ତାହାଙ୍କ ଠାରେ ବିଶ୍ୱାସ କରିଛନ୍ତି ସେମାନଙ୍କୁ ତାଙ୍କ ସହ ସେ ସ୍ୱର୍ଗରାଜକୁ ନେବେ। ବନ୍ଧୁ, କିନ୍ତୁ ଯୀଶୁ ପୁରା କାହାଣୀ ଅଜ୍ଞାତ ତଥା ଜଣାଶୁଣା ଅଂଶ ଜାଣନ୍ତି, ଏବଂ ଏହି କାହାଣୀ ସହସ୍ର ବର୍ଷ ମଧ୍ୟରେ କୁହାଯିବ। ସେହି ଯୀଶୁଙ୍କ ମୃତ୍ୟୁ, ସେହି ଯୀଶୁଙ୍କ ବାର୍ତ୍ତା, ସେହି ଯୀଶୁଙ୍କର ଉଦ୍ଧାର, ବର୍ଷ ଧରି ତାହାଙ୍କ ସହ ବସି ଆମେ ତାହାଙ୍କ ପରିତ୍ରାଣର କାହାଣୀ, ତାହାଙ୍କ ଉଦ୍ଧାରର କାହାଣୀ, ତାହାଙ୍କ ସୃଷ୍ଟିର କାର୍ଯ୍ୟର କାହାଣୀ ଆମେ ସହସ୍ର ବର୍ଷ ଧରି ଆମେ ତାହାଙ୍କ ନିକଟରେ ବସି ତାହାଙ୍କ କାହାଣୀ ଶୁଣିବା। ଯେତେ ପର୍ଯ୍ୟନ୍ତ ମୁଁ ବିଶ୍ୱାସ କରିପାରିବି ଯେ ମୋ ବାପାଙ୍କ କାହାଣୀ ଆମର ତ୍ରାଣକର୍ତ୍ତାଙ୍କ କୋଳରେ ସୁରକ୍ଷିତ ଭାବରେ ରହିଥାଏ। ହଁ ବନ୍ଧୁ, ଏହା ପ୍ରେମ ଏବଂ ଯନ୍ତ୍ରଣାର କାହାଣୀ ହେବ, କିନ୍ତୁ ସବୁଠାରୁ ଅଧିକ ଅନୁଗ୍ରହ କାହାଣୀ, ଯେହେତୁ ମୁଁ ବିଶ୍ୱାସ କରୁଛି ଯେବେ ମୁଁ ସେହି ସ୍ୱର୍ଗରାଜକୁ ଯିବି, ସେତେବେଳେ ମୁଁ ମୋ ସେହି ପିତା, ଯିଏକି ମୁଁ ତାଙ୍କ ମରଣ ସମୟରେ ରହିନପାରିଲି, ମାତ୍ର ବର୍ତ୍ତମାନ ତାଙ୍କ ସହ ମୁଁ ରହିପାରିବି। ଯେହେତୁ ମୋର ଆଶା ଅଛି ମୋର ପିତା ସେହି ତ୍ରାଣକର୍ତ୍ତାଙ୍କ କୋଳରେ ସୁରକ୍ଷିତ ଭାବରେ ରହିଅଛନ୍ତି। ଆଉ ଦିନେ ଯେବେ ସେ ଆସିବେ, ଯେଉଁ ପିତା କବରରେ ଶୋଇଛନ୍ତି, ସେଇ ପିତା ଯୀଶୁଙ୍କ ଆହ୍ୱାନରେ, ତାଙ୍କ ଦୂତଙ୍କ ଆହ୍ୱାନରେ ଉଠି ତାହାଙ୍କ ସହ ମିଶି ଆମେ ସମସ୍ତେ ମିଶି ସେହି ସ୍ୱର୍ଗରାଜ୍ୟକୁ ଯାଇ ଯିବୁ, ଏହା ମୋର ଆଶା। କ'ଣ ବନ୍ଧୁ, ଆପଣଙ୍କର ଏହିପରି ଆଶା ଅଛି କି? ହୋଇପାରେ ଆପଣମାନଙ୍କ କେତେ ପ୍ରିୟଜନଙ୍କ ମାନଙ୍କ ମୋର ହୋଇଅଛି, ଆଉ ତୁମେ ବହୁତ ପ୍ରେମ କର। ମାତ୍ର ଏହା ମନରେ ରଖିଥାଉ, ଯେତେ କେହି ଯୀଶୁଙ୍କ ଠାରେ ବିଶ୍ୱାସ କରୁଛନ୍ତି ଆଉ ତାଙ୍କ ବିଶ୍ୱାସରେ ସେମାନେ ମରଣ ଭୋଗିଛନ୍ତି, ପବିତ୍ର ଶାସ୍ତ୍ର ହିସାବରେ ସେହି ମରଣ ହେଉଛି ଏକ ଘୋର ନିଦ୍ରା। ଆଉ ଯେବେ ଯୀଶୁ ପ୍ରଭୁ ଆସିବ, ସେହିମାନେ ସେହି ଘୋର ନିଦ୍ରାରୁ ଉଠି ତାହାଙ୍କ ସହ ମିଶି ସେ ସ୍ୱର୍ଗରାଜ୍ୟକୁ ଯିବେ। ତାହେଲେ ପ୍ରିୟ ଶ୍ରୋତା, ଚାଲନ୍ତୁ ଏହି ଆଶାରେ ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା ଉତ୍ସର୍ଗ କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ସେହି ଭକ୍ତମାନଙ୍କୁ ଶୁଣେଇଲେ, ସେହି ବାକ୍ୟ ଅନୁସାରେ ଏମାନଙ୍କୁ ଚାଲିବା ପାଇଁ ବୁଦ୍ଧିରେ, ଜ୍ଞାନରେ, ଶକ୍ତିରେ ପରିପୂର୍ଣ୍ଣ କର। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର କରି ଧୋଇଦିଅ। ଆଉ ପରିଶେଷ ଯେବେ ତୁମେ ତୁମ ସେହି ସହସ୍ରଦୂତଙ୍କ ସହ ଆପଣ ସାଧୁମାନଙ୍କୁ ସଂଗ୍ରହ କରିବା ନିମନ୍ତେ ଆସିବେ, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ବିକ୍ଷମ ଅଛୁ ଶୁଣି ଗ୍ରହଣ କର। ଆମେନ୍।
ଆସିଛି ପ୍ରଭୁ ତୁମ ଚରଣେ, ନେଇ ମୋର ହୃଦୟ, ଉର୍ଦ୍ଧ ଦୃଷ୍ଟି ମୁଁ କରୁଛି ପ୍ରଭୁ, ହୁଅ ମୋର ସହାୟ। ପ୍ରଭୁ ତୁମ ପ୍ରଭୁ ତୁମେ ମୋ ପଥ ତୁମେ ହିଁ ସତ୍ୟ ତୁମେ ହିଁ ମୋର ଜୀବନ ପ୍ରଭୁ କରୁଛି ପ୍ରଭୁ ଆଜି ଶପଥ ତୁମ ପଥେ ଚାଲିବି ଦେଇ ମୋ ମନ ଆତ୍ମା ଜୀବନ ତୁମ ସେବା।
प्रिय श्रोता, आमे आशा करुछु जे आमर कार्यक्रम आपणमानंकु पसंद लागुथिबो। आपणकर मतामत जणाइबा पई आमर एही ठिकणारे जोगाजोग करंतु। आमर ठिकणा एडवेंटिस्ट मीडिया सेंटर, एसडीए मिशन कंपाउंड, सलिसबुरी पार्क, पुणे 411037, महाराष्ट्र। बा खोलंतु आमर वेबसाइट जेकोणसी एंड्रॉइड फोन, स्मार्टफोन, डेस्कटॉप, लैपटॉप किंबा टैबलेट। आमर वेबसाइट www.awr.org/ori ଏବଂ www.adventistmediacenterindia.org। ଆଡଭେଣ୍ଟିଷ୍ଟ ମିଡିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRE INDIA। ଅଥବା ଡାଉନଲୋଡ କରନ୍ତୁ ଆମର ମୋବାଇଲ ଆପ୍। आपणकर मोबाइल प्ले स्टोर को जांतु आउ टाइप करंतु द वॉइस ऑफ पोप आउ डाउनलोड करंतु। ईश्वर आपणको आशीर्वाद करंतु। धन्यवाद।